ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
বহিলে স্তুতি কর তাঁক করুণা চিরস্থায়ী, অজাবতী বহিলে স্তুতি কর তাঁক করুণা চিরস্থায়ী, আগে বি বহিলে স্তুতি কর তাঁক করুণা চিরস্থায়ী, তাঁক করুণা চিরস্থায়ী, জিহবাক স্তুতি কর তাঁক করুণা ପଦ୍ୟବତି ରଖିଲେ ସ୍ତୁତି କର ତାଙ୍କ କରୁଣା ଚିରସ୍ଥାୟୀ, ପଦ୍ୟବତି ରଖିଲେ ସ୍ତୁତି କର ତାଙ୍କ କରୁଣା ଚିରସ୍ଥାୟୀ, ଆଗେ ବି ରଖିବେ ସ୍ତୁତି କର ତାଙ୍କ କରୁଣା ଚିରସ୍ଥାୟୀ, ତାଙ୍କ କରୁଣା ଚିରସ୍ଥାୟୀ, ଜିହୋବାଙ୍କ ସ୍ତୁତି କର করুণা চিরস্থায়ী, প্রভু মানক প্রভুঙ্ক স্তুতি কর তাঁক করুণা চিরস্থায়ী। অজাবধি পারিলে স্তুতি কর
প্রিয় শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু শ্রীকৃষ্ণ বহুমূল্য নামের শুভেচ্ছা জনায়। আজির এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার আপনার বহুমূল্য সময় দিয়ে আজির এই কার্যক্রম শুণবা নিমন্তে রেডিও পাখের অপেক্ষা করে বসিবার জাঁ আমি বিশেষ খুশি। প্রভু আপনার আশীর্বাদ করতু, আহরি আত্মিক জীবনে বর্ধিষ্ণু করতু। আপনার এই কার্যক্রম নিয়মিত শুণবা সঙ্গে সঙ্গে ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ମଧ୍ୟ ଆମ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଆଶୀର୍ବାଦ ତୁମର ଅନୁଗ୍ରହ ପାଇଁ। ପ୍ରଭୁ, ଆମେ ଜାଣୁ ତୁମେ ଆମମାନଙ୍କ ଜୀବିତ ଈଶ୍ୱର। ପ୍ରଭୁ, ତୁମେ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଦୁଃଖ ସମସ୍ୟା ତୁମେ ଦୂର କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କ ସହିତ କଥା କୁହ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ଗୀତ ସଂହିତା 45 ପର୍ବଠାରୁ ଆରମ୍ଭ କରି 48 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପାଇଁ ଯିବା। ତେବେ 45 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି, ଏହି ଜଗତରେ ତାହାଙ୍କ ରାଜ୍ୟ ପ୍ରତିଷ୍ଠା କରିବା ନିମନ୍ତେ ଖ୍ରୀଷ୍ଟଙ୍କର ଆଗମନ। ଏହା ଏକ ମସିହତ୍ୱ ଗୀତ ଓ ଏହା ଏଭ୍ରି ପତ୍ରରେ ମଧ୍ୟ ଉଲ୍ଲେଖ ହୋଇଅଛି। ଏହି ଗୀତ କୋରହ ସନ୍ତାନଗଣ ଦ୍ୱାରା ରଚିତ। ଏହି ଚମତ୍କାର ଗୀତଟି ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନର ବିଷୟକୁ ପ୍ରକାଶ କରେ। ଏହା ଖ୍ରୀଷ୍ଟଙ୍କର ମହିମାର ସହିତ ଏହି ଜଗତକୁ ପୁନର୍ବାର ଆଗମନ କରିବାର ବିଷୟକୁ ପ୍ରକାଶ କରେ, ଯାହାକି ପ୍ରକାଶିତ ବାକ୍ୟର 19 ପର୍ବରେ ମଧ୍ୟ ପ୍ରକାଶ କରାଯାଇଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଏହି ବିଷୟ ନେଇ ନୂତନ ନିୟମରେ ମାଥ୍ୟୁ ସୁଷମାଚାରର 24 ପର୍ବର 29-30 ପଦରେ ପ୍ରକାଶ କରିଅଛନ୍ତି। ବର୍ତ୍ତମାନ ଏହି 45 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ମୋହର ହୃଦୟ ଉତ୍ତମ ବିଷୟରେ ଉଛୁଳି ଉଠୁଅଛି, ମୁଁ ରାଜାଙ୍କ ବିଷୟରେ ଆପଣ ରଚିତ କଥା କହେ, ମୋ ଜିହ୍ୱା ଶୀଘ୍ର ଲେଖକର ଲେଖନୀ ସ୍ୱରୂପ। ଏହା ଗୀତରଚକଙ୍କର ଉଚ୍ଛୁଳା ଆନନ୍ଦକୁ ପ୍ରକାଶ କରେ। ଆଜି କ'ଣ ଆମମାନଙ୍କ ଜୀବନରେ ସେ ପ୍ରକାର ଆନନ୍ଦ ଅଛି କି? ଆଜି କ'ଣ ଆମେ ସେହି ଆନନ୍ଦଜନକ ସୁସମାଚାରକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାରେ ଆନନ୍ଦ ଅନୁଭବ କରୁ କି? ମାତ୍ର ଗୀତରଚକ ଉଚ୍ଛୁଳା ଆନନ୍ଦରେ ପରିପୂର୍ଣ୍ଣ। ଆଜି ଆମମାନଙ୍କ ଜୀବନରେ କାହିଁକି ଆନନ୍ଦ ନାହିଁ? ଯେହେତୁ ଆମ୍ଭେମାନେ ସେହି ଆନନ୍ଦଦାତାଙ୍କ ନିକଟରେ ନିଜକୁ ସମର୍ପଣ କରିନାହୁଁ, କାରଣ ସେ ଆମମାନଙ୍କୁ ଆନନ୍ଦ ଦିଅନ୍ତି। ଯେତେବେଳେ ଆମେ ତାଙ୍କ ନିକଟକୁ ଯାଉ, ସେତେବେଳେ ଆମମାନଙ୍କର ଜୀବନ ମଧ୍ୟ ଆନନ୍ଦରେ ପରିପୂର୍ଣ୍ଣ ହୁଏ। ଏହାପରେ 2-5 ପଦ ମଧ୍ୟରେ ଏହିପରି ଲେଖା ଅଛି, ତୁମେ ମନୁଷ୍ୟ ସନ୍ତାନଗଣ ଅପେକ୍ଷା ଅଧିକ ସୁନ୍ଦର, ତୁମ ଉଷ୍ଠାଧରରେ ଅନୁଗ୍ରହ ଢଳାଯାଇଅଛି, ଏହେତୁ ପରମେଶ୍ୱର ତୁମକୁ ଅନନ୍ତକାଳ ଆଶୀର୍ବାଦ କରିଅଛନ୍ତି। ହେ ବୀର, ତୁମ କଟି ଦେଶରେ ଆପଣା ଖଡ଼ଗ, ଆପଣା ମହିମା ଓ ପ୍ରଭାବ ବାନ୍ଧ, ପୁଣି ସତ୍ୟତା ଓ ନମ୍ରତା ଓ ଧର୍ମ ସକାଶେ ଆପଣା ପ୍ରଭାବରେ ରଥାରୋହଣ କରି କୃତାର୍ଥ ହୁଅ। ତାହେଲେ ତୁମ୍ଭର ଦକ୍ଷିଣ ହସ୍ତ ତୁମକୁ ଭୟାନକ କାର୍ଯ୍ୟ ଶିଖାଇବ, ତୁମ୍ଭର ତୀର ସବୁ ତୀକ୍ଷ୍ଣ ଜନମୃଦ ତୁମ୍ଭ ତଳେ ପଡ଼ନ୍ତି, ତାହା ସବୁ ରାଜାଙ୍କ ଶତ୍ରୁଗଣର ହୃଦୟରେ ବିଦ୍ଧ ହୁଏ। ଏହା ଖ୍ରୀଷ୍ଟଙ୍କର ସେହି ବ୍ୟକ୍ତିତ୍ୱ ଓ ଶକ୍ତିକୁ ପ୍ରକାଶ କରେ, ଯେତେବେଳେ ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ହୋଇ ଏହି ଜଗତକୁ ଆଗମନ କରିବେ, ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିବା ନିମନ୍ତେ। ଏଠାରେ ଆମେ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଦେଖୁନାହୁଁ, ମାତ୍ର ରାଜା ରୂପେ ଲକ୍ଷ୍ୟ କରୁଅଛୁ, ଯିଏକି ଏହି ଜଗତର ବିଚାର କରିବାକୁ ଆଗମନ କରୁଅଛନ୍ତି। ସେ ସମସ୍ତ ପ୍ରକାର ଅଧାର୍ମିକତାର କାର୍ଯ୍ୟକୁ ଲୋପ କରି ଧାର୍ମିକତା ଓ ଶାନ୍ତିର ରାଜ୍ୟ ପ୍ରତିଷ୍ଠିତ କରାଇବେ। ସେ ସତ୍ୟତା, ନମ୍ରତା ଓ ଧାର୍ମିକତାର ସହିତ ଶାସନ କରିବେ। ଏହାପରେ 6-17 ପଦ ମଧ୍ୟରେ ଆମେ ମସିହଙ୍କର ଅର୍ଥାତ୍ ଖ୍ରୀଷ୍ଟଙ୍କର ସରକାର ଓ ମହିମାକୁ ଲକ୍ଷ୍ୟ କରିବାକୁ ପାରିବା। ତେବେ ସେହିସବୁକୁ ଆମମାନେ ବିଶେଷ ଭାବେ ଆଲୋଚନା କରିବା ପାଇଁ ଯିବା ନାହିଁ, ମାତ୍ର ତନ୍ମଧ୍ୟରୁ କେତେକ ମୁଖ୍ୟ ବିଷୟ ଉପରେ ଆମେ ଟିକେ ଦୃଷ୍ଟି ଦେବା। ଦେଖନ୍ତୁ 6-7 ପଦରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳ ସ୍ଥାୟୀ, ତୁମ୍ଭର ରାଜଦଣ୍ଡ ନ୍ୟାୟଦଣ୍ଡ ଅଟେ, ତୁମେ ଧର୍ମକୁ ପ୍ରେମ ଓ ଦୁଷ୍ଟତାକୁ ଘୃଣା କରିଅଛ, ଏହେତୁ ପରମେଶ୍ୱର ତୁମ୍ଭର ପରମେଶ୍ୱର ତୁମ୍ଭର ମିତ୍ରଗଣ ଅପେକ୍ଷା ତୁମକୁ ଅଧିକ ଆନନ୍ଦ ରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି। ସେ ଧାର୍ମିକତାରେ ଶାସନ କରିବାକୁ ଯାଉଅଛନ୍ତି, କିନ୍ତୁ ଯେପର୍ଯ୍ୟନ୍ତ ସେ ଆଗମନ କରିନାହାନ୍ତି ସେପର୍ଯ୍ୟନ୍ତ ଏହି ଜଗତରେ ଶାନ୍ତି ପ୍ରତିଷ୍ଠିତ ହୋଇପାରିବ ନାହିଁ। ପ୍ରଭୁ ଯୀଶୁ ତାହାଙ୍କର ଦ୍ୱିତୀୟ ଆଗମନ କରିବା ନେଇ ନିଜେ ଏହିପରି କହନ୍ତି, ଯାହାକି ମାଥ୍ୟୁ 25 ପର୍ବର 31 ପଦରେ ଲେଖା ଅଛି, ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱ ମହିମାରେ ଆଗମନ କରିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ। ଏହି ଗୀତର 2 ପଦ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ଏଭ୍ରି 1 ପର୍ବର 8-9 ପଦରେ ଏହିପରି ପ୍ରକାଶ କରାଯାଇଅଛି, ଅନ୍ୟପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, ହେ ଈଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳ ସ୍ଥାୟୀ, ପୁଣି ନ୍ୟାୟର ଦଣ୍ଡ ତୁମ୍ଭର ରାଜଦଣ୍ଡ ଅଟେ, ତୁମେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ, ତେଣୁ ଈଶ୍ୱର ତୁମ୍ଭର ଈଶ୍ୱର ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମକୁ ଅଧିକ ଆନନ୍ଦ ରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି। ଏହାପରେ 45 ପର୍ବର 9-17 ପଦ ମଧ୍ୟରେ ଆମେ ସେହି ବିଚାରାଳୟର ଏକ ଦୃଶ୍ୟ ଦେଖିବାକୁ ପାରୁଅଛୁ। ନଅ ପଦରେ ଲେଖା ଅଛି, ତୁମ୍ଭର ସମ୍ଭ୍ରାନ୍ତା ସ୍ତ୍ରୀଗଣ ମଧ୍ୟରେ ରାଜକୁମାରୀମାନେ ଅଛନ୍ତି, ଓଫରୀୟ ସୁବର୍ଣ୍ଣରେ ଭୂଷିତା ରାଣୀ ତୁମ୍ଭ ଦକ୍ଷିଣ ପାଖରେ ଉଭା ହୁଅନ୍ତି। ମଣ୍ଡଳୀକୁ ପୁରାତନ ନିୟମରେ ନାମ ଧରି ପ୍ରକାଶ କରାଯାଇ ନାହିଁ, ମାତ୍ର ମୁଁ ବିଶ୍ୱାସ କରେ ଯେ ଆପଣ ଏକ ଚିହ୍ନ ସ୍ୱରୂପେ ବା କଥାଭଙ୍ଗୀରେ ଦେଖିପାରିଥିବେ ଯେ ପୁରାତନ ନିୟମରେ ଯେଉଁସବୁ କନ୍ୟାମାନଙ୍କ ବିଷୟରେ ପ୍ରକାଶ କରାଯାଇଅଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଖ୍ରୀଷ୍ଟଙ୍କର ପ୍ରତିଛବି ଓ ଖ୍ରୀଷ୍ଟଙ୍କର କନ୍ୟା ହେଉଛି ମଣ୍ଡଳୀ। ଉଦାହରଣ ସ୍ୱରୂପେ ହବା, ରିବିକା, ରୁଥ ପ୍ରଭୃତି କନ୍ୟାଗଣ ଖ୍ରୀଷ୍ଟଙ୍କର ପ୍ରତିଛବି। ତେବେ ଏହି ପଦରେ ରାଣୀ କିଏ? ମୁଁ ବିଶ୍ୱାସ କରେ ଯେ ସେହି ରାଣୀ ଖ୍ରୀଷ୍ଟୀୟ ମଣ୍ଡଳୀ, ଯଦିଓ ଏହା ସ୍ପଷ୍ଟ ଭାବେ ଚିହ୍ନା ଯାଉନାହିଁ, ମାତ୍ର ଖ୍ରୀଷ୍ଟ ତାହାକୁ ଉଚ୍ଚୀକୃତ ତଥା ମହିମାନ୍ୱିତ କରିବେ ଓ ସିଂହାସନର ଅଧିକାରୀ କରାଇବେ। ଏହାପରେ 45 ପର୍ବର 10 ପଦରେ ଲେଖା ଅଛି, ଆଗ କନ୍ୟେ ଶୁଣ, ବିବେଚନା କର ଓ ଆପଣା କର୍ଣ୍ଣ ଡେର, ତୁମ ନିଜ ଲୋକଙ୍କୁ ଓ ପିତୃଗୃହକୁ ପାସୋର। ଆମମାନଙ୍କୁ ଏହି ଜଗତକୁ ପରିତ୍ୟାଗ କରିବାକୁ ହେବ, ଆମମାନଙ୍କୁ ଏହି ଜଗତକୁ ପ୍ରେମ କରିବାକୁ ହେବ ନାହିଁ। ଆମ୍ଭେମାନେ ଏହି ଜଗତରୁ ଉଦ୍ଧାରପ୍ରାପ୍ତ ହୋଇଅଛୁ ଓ ଆମ୍ଭେମାନେ ପ୍ରଭୁଙ୍କ ସହିତ ସଂଯୁକ୍ତ ହେବାକୁ ହେବ। ଏହାପରେ 11 ପଦରେ ଲେଖା ଅଛି, ତହିଁରେ ରାଜା ତୁମ୍ଭ ସୌନ୍ଦର୍ଯ୍ୟ ବାଞ୍ଛା କରିବେ, କାରଣ ସେ ତୁମ୍ଭର ପ୍ରଭୁ, ତୁମ୍ଭେ ତାହାଙ୍କୁ ପ୍ରଣାମ କର। ଖ୍ରୀଷ୍ଟୀୟ ମଣ୍ଡଳୀ ସୌନ୍ଦର୍ଯ୍ୟମୟୀ ହେବାକୁ ଅଛି, ତାହାର ସମସ୍ତ ପାପ ଧୌତ ହୋଇଯିବ। ସେ ଖ୍ରୀଷ୍ଟଙ୍କର କନ୍ୟା ରୂପେ ଗୃହୀତ ହେବ। 17 ପଦରେ ଲେଖା ଅଛି, ମୁଁ ସକଳ ପୁରୁଷ ପରମ୍ପରାରେ ତୁମ୍ଭ ନାମ ସ୍ମରଣ କରାଇବି, ଏହେତୁ ଗୋଷ୍ଠୀ ସମୂହ ଅନନ୍ତକାଳ ତୁମର ଧନ୍ୟବାଦ କରିବେ। ଏହା ସେହି 1000 ବର୍ଷର ଶାନ୍ତି ରାଜ୍ୟକୁ ପ୍ରକାଶ କରେ। ମାତ୍ର ପ୍ରଭୁ ଯୀଶୁ କେତେକ ବିଷୟ ସାଧନ କରିବା ପରେ ରାଜ୍ୟ ସେହି ଅନନ୍ତ ରାଜ୍ୟ ମଧ୍ୟକୁ ପ୍ରବେଶ କରିବ। ବାସ୍ତବରେ ଏହା ଏକ ଚମତ୍କାର ଗୀତ ଓ ଏଥିରୁ ଆମମାନଙ୍କ ଜୀବନ ନିମନ୍ତେ ମଧ୍ୟ ଶିକ୍ଷା ମିଳେ। ଆମେ ସେହି ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ହେବାକୁ ହେବ। ଏହାପରେ 46 ପର୍ବ ମଧ୍ୟକୁ ଯିବା। ଏହି 46 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଈଶ୍ୱର ଆମମାନଙ୍କର ଆଶ୍ରୟ, ଯାହାକି ସେହି 1000 ବର୍ଷର ଶାନ୍ତି ରାଜ୍ୟର ଗୀତ। 45 ଗୀତଟି ଖ୍ରୀଷ୍ଟଙ୍କର ଏହି ଜଗତକୁ ରାଜା ରୂପେ ଆଗମନ କରି ଏହି ଜଗତରେ ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିବା ନେଇ ପ୍ରକାଶ କରେ। ମାତ୍ର ଏହାପରେ ଏହି 3 ଯାକ ଗୀତ ଅର୍ଥାତ୍ 46, 47 ଓ 48 ଗୀତ ଏହି ରାଜ୍ୟ ବିଷୟ ନେଇ ପ୍ରକାଶ କରେ। ଏହି ଗୀତଟି ଉଦ୍ଧାରର ଗୀତ ମଧ୍ୟରୁ ଏକ ଗୀତ ଓ ଏହା ଆଉ ଏକ ଉଦ୍ଧାରର ଗୀତକୁ ମଧ୍ୟ ଦର୍ଶାଏ, ଯାହାକି ସେହି ସୁଫ ସାଗରକୁ ଅତିକ୍ରମ କରିବା ସମୟରେ ଇସ୍ରାଏଲ ସନ୍ତାନଗଣ ଗାନ କରିଥିଲେ। ଏହା ଏକ ମହାନ ବିଜୟର ଉତ୍ସବ ଥିଲା। ବର୍ତ୍ତମାନ ଯେତେବେଳେ ସେହି ଭବିଷ୍ୟତର ଇସ୍ରାଏଲର ଅବଶିଷ୍ଟାଂଶ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନରେ ସେମାନଙ୍କ ଶତ୍ରୁଗଣଠାରୁ ଉଦ୍ଧାରପ୍ରାପ୍ତ ହେବେ, ସେତେବେଳେ ସେମାନେ ଏକ ମହାନ ବିଜୟର ଉତ୍ସବ ପାଳନ କରିବେ। ଏହା ଏକ ପ୍ରଶଂସାର ଗୀତ ଯେଉଁଥିରେ ଆମେ ଈଶ୍ୱରଙ୍କର ପ୍ରଚୁରତା, ସୁରକ୍ଷା ଓ ଅଖଣ୍ଡ କ୍ଷମତାକୁ ଲକ୍ଷ୍ୟ କରିବାକୁ ପାରୁ। ଦେଖନ୍ତୁ 46 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ପରମେଶ୍ୱର ଆମମାନଙ୍କର ଆଶ୍ରୟ ଓ ବଳ, ଦୁର୍ଦ୍ଦଶା କାଳରେ ଅତି ନିକଟବର୍ତ୍ତୀ ସହାୟ। ଏଥିପାଇଁ ପୃଥିବୀ ପରିବର୍ତ୍ତିତ ହେଲେ ହେଁ ଓ ପର୍ବତଗଣ ସମୁଦ୍ର ମଧ୍ୟରେ ବିଚଳିତ ହେଲେ ହେଁ, ତହିଁର ଜଳରାଶି ଗର୍ଜନ କରି ପ୍ରବଳ ହେଲେ ହେଁ, ତହିଁର ପ୍ଲାବନରେ ପର୍ବତଗଣ କମ୍ପିତ ହେଲେ ହେଁ, ଆମ୍ଭେମାନେ ଭୟ କରିବା ନାହିଁ। ଏହା ଏକ ଚମତ୍କାର ପ୍ରତିଜ୍ଞାଯୁକ୍ତ ବାକ୍ୟ। ସେ ସର୍ବାବସ୍ଥାରେ ଆମମାନଙ୍କ ସହିତରେ ଥାନ୍ତି। ସେ କୌଣସି ପରିସ୍ଥିତିରେ ତାହାଙ୍କର ଶରଣାଗତମାନଙ୍କୁ ବିଫଳ ହେବାକୁ ଦିଅନ୍ତି ନାହିଁ। ସେ ସମସ୍ତ ସମସ୍ୟାରୁ ତାହାଙ୍କର ବିଶ୍ୱାସୀମାନଙ୍କୁ ଉଦ୍ଧାର କରନ୍ତି, କାରଣ ସେ ହେଉଛନ୍ତି ବିଶ୍ୱସ୍ତ। ସେ ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର। ସେ ତାଙ୍କର ପ୍ରତିଜ୍ଞା ରକ୍ଷା କରନ୍ତି। ମାତ୍ର ସେ ଚାହାନ୍ତି ଆମମାନଙ୍କର ବାଧ୍ୟତା, ସେ ଚାହାନ୍ତି ଆମେ ଯେପରି ତାଙ୍କର ନିକଟବର୍ତ୍ତୀ ହେଉ। ଏହାପରେ 46 ପର୍ବର 4-7 ପଦ ମଧ୍ୟରେ ଏହିପରି ଲେଖା ଅଛି, ନଦୀ ଗୋଟିଏ ଅଛି, ତହିଁର ସ୍ରୋତ ସମୂହ ପରମେଶ୍ୱରଙ୍କ ନଗରକୁ, ସର୍ବପରିସ୍ତଙ୍କ ଆବାସର ପବିତ୍ର ସ୍ଥାନକୁ ଆନନ୍ଦିତ କରେ। ପରମେଶ୍ୱର ତହିଁର ମଧ୍ୟବର୍ତ୍ତୀ, ତାହା ବିଚଳିତ ହେବ ନାହିଁ। ପରମେଶ୍ୱର ଅତି ପ୍ରଭାତରେ ତାହାର ସାହାଯ୍ୟ କରିବେ। ଗୋଷ୍ଠୀ ସବୁ ଗର୍ଜନ କଲେ, ରାଜ୍ୟ ସବୁ ବିଚଳିତ ହେଲେ, ସେ ଆପଣା ରବ ଉଚ୍ଚାରଣ କଲେ, ପୃଥିବୀ ତରଳିଗଲା। ସେନାଧିପତି ସଦାପ୍ରଭୁ ଆମମାନଙ୍କର ସହବର୍ତ୍ତୀ, ଜାକୁବର ପରମେଶ୍ୱର ଆମମାନଙ୍କର ଆଶ୍ରୟ ଅଟନ୍ତି। ଏହି ଚାରିପଦରୁ ସାତପଦ ମଧ୍ୟରେ ଆମେ ଈଶ୍ୱରଙ୍କର ସୁରକ୍ଷାର ବିଷୟକୁ ଲକ୍ଷ୍ୟ କରୁଅଛୁ। ସେହି ନଦୀ ଈଶ୍ୱରଙ୍କ ବାକ୍ୟକୁ ଦର୍ଶାଏ। ଗୀତସଂହିତା ପ୍ରଥମ ପର୍ବରେ ଆମେ ଦେଖିସାରିଛୁ ଯେ ଧନ୍ୟ ସେହି ବ୍ୟକ୍ତି ଯେ କି ଜଳସ୍ରୋତ ନିକଟରେ ରୋପିତ, ଆଉ ସେହି ଜଳସ୍ରୋତ ଈଶ୍ୱରଙ୍କ ବାକ୍ୟକୁ ଦର୍ଶାଏ। ଗୋଷ୍ଠୀ ସବୁ ଗର୍ଜନ କଲେ, ରାଜ୍ୟ ସବୁ ବିଚଳିତ ହେଲେ, ଏହା ସେହି ମହାକ୍ଲେଶର ସମୟର ଘଟଣାକୁ ପ୍ରକାଶ କରେ, ଯେଉଁ ସମୟରେ ସେ ଆପଣାର ରବ ଦ୍ୱାରା ସେମାନଙ୍କର ଶତ୍ରୁମାନଙ୍କୁ ବିନାଶ କରିବେ, ଆଉ ସେମାନେ ଉଦ୍ଧାର ପାଇବା ହେତୁ ଆନନ୍ଦରେ ପ୍ରଶଂସାଗାନ କରି କହିବେ, ସୈନ୍ୟାଧିପତି ସଦାପ୍ରଭୁ ଆମମାନଙ୍କର ସହବର୍ତ୍ତୀ, ଜାକୁବର ପରମେଶ୍ୱର ଆମମାନଙ୍କର ଆଶ୍ରୟ ଅଟନ୍ତି। ଏହାପରେ ଆଠପଦରୁ ଏଗାର ପଦ ମଧ୍ୟରେ ଈଶ୍ୱରଙ୍କର ଅଖଣ୍ଡ କ୍ଷମତାକୁ ଆମେ ଲକ୍ଷ୍ୟ କରିବାକୁ ପାରୁ। ଆସ, ସଦାପ୍ରଭୁଙ୍କର କାର୍ଯ୍ୟ ସବୁ ଦେଖ। ସେ ପୃଥିବୀରେ କି ପ୍ରକାର ଉଜାଡ଼ କରିଅଛନ୍ତି। ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ କରନ୍ତି। ସେ ଧନୁ ଭାଙ୍ଗି ପକାନ୍ତି ଓ ବର୍ଷା କାଟି ଖଣ୍ଡ ଖଣ୍ଡ କରନ୍ତି। ସେ ରଥ ସବୁ ଅଗ୍ନିରେ ପୋଡ଼ି ପକାନ୍ତି। କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱର ଅଟୁ, ଏହା ଜାଣ। ଆମ୍ଭେ ଦେଶୀୟମାନଙ୍କ ମଧ୍ୟରେ ଉନ୍ନତ ହେବୁ, ଆମ୍ଭେ ପୃଥିବୀରେ ଉନ୍ନତ ହେବୁ। ସୈନ୍ୟାଧିପତି ସଦାପ୍ରଭୁ ଆମମାନଙ୍କର ସହବର୍ତ୍ତୀ, ଜାକୁବର ପରମେଶ୍ୱର ଆମମାନଙ୍କର ଆଶ୍ରୟ ଅଟନ୍ତି। ଏହା ସେହି ମସିହ ଅର୍ଥାତ୍ ଖ୍ରୀଷ୍ଟଙ୍କର ଏହି ଜଗତକୁ ଆଗମନ କରି ବିଚାର କରିବାର ବିଷୟକୁ ପ୍ରକାଶ କରେ। ସେ ସମସ୍ତ ପ୍ରକାର ଅଧାର୍ମିକତାର ବିଷୟକୁ ଲୋପ କରି ଧାର୍ମିକତା ସଂସ୍ଥାପନ କରିବେ ଓ ତାହାଙ୍କର ଶାନ୍ତି ରାଜ୍ୟ ପ୍ରତିଷ୍ଠା କରିବେ। ଲେଖା ଅଛି, କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱର ଅଟୁ, ଏହା ଜାଣ। ଏହି ଜ୍ଞାନ ଯଦି ଆମମାନଙ୍କର ଅଛି, ଏହି ସତ୍ୟ ଯଦି ଆମେ ଜାଣିଛୁ, ତାହେଲେ ସମସ୍ୟା ଆସିଲେ ମଧ୍ୟ ଆମେ ସୁସ୍ଥିରତା ରକ୍ଷା କରିପାରିବା। ପ୍ରଭୁ ଯୀଶୁଖ୍ରୀଷ୍ଟ ଝଡ଼ ମଧ୍ୟ ଦେଇ ଶିଷ୍ୟମାନଙ୍କୁ କ୍ଷାନ୍ତ କରାଇଲେ। ଯେତେବେଳେ ସେ ସେହି ସମୁଦ୍ର ମଧ୍ୟରେ ନୌକାରେ ଯାଉଥିଲେ, ଆଉ ସେତେବେଳେ ଝଡ଼ ଆସିଲା, ଆଉ ଶିଷ୍ୟମାନେ ମଧ୍ୟ ଝଡ଼ ଦେଖି ବ୍ୟସ୍ତ ହୋଇଗଲେ, ଆଉ ସେମାନେ ଭୟଭୀତ ହୋଇଗଲେ। ମାତ୍ର ପ୍ରଭୁ ଯୀଶୁ ସେହି ଝଡ଼କୁ ଶାନ୍ତ କରି ଶିଷ୍ୟମାନଙ୍କୁ ଆଶ୍ୱାସନା ଦେଲେ, ସେମାନଙ୍କୁ କ୍ଷାନ୍ତ କରାଇଲେ। ପ୍ରିୟ ବନ୍ଧୁ, ଯଦି ଆମମାନଙ୍କର ଜୀବନ ପ୍ରଭୁ ଯୀଶୁଙ୍କ ସହିତ ଅଛି, ତାହେଲେ ଆମେ ଏହି ଜଗତ ମଧ୍ୟରେ ସମସ୍ତ ପ୍ରକାର ଝଡ଼ଝଞ୍ଜା ମଧ୍ୟ ଦେଇ ଗତି କଲେ ମଧ୍ୟ ସୁସ୍ଥିରତା ରକ୍ଷା କରିପାରିବା। ସେହି ପ୍ରଭୁ ଆମମାନଙ୍କୁ ସୁସ୍ଥିରତା ପ୍ରଦାନ କରିବେ। ଏହି ଗୀତଟି ଭବିଷ୍ୟତ ନିମନ୍ତେ ବିଶେଷ ଆଶୀର୍ବାଦଜନକ ଓ ଏହା ଆଜି ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ମହାନ ସାନ୍ତ୍ୱନା ତଥା ଶକ୍ତିଦାୟକ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଜୀବନର କୌଣସି ପ୍ରକାର ସମସ୍ୟାରେ ଆମେ ବିଚଳିତ ନ ହୋଇ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ରହି ଜୀବନର ଝଡ଼ଝଞ୍ଜା ମଧ୍ୟ ଦେଇ ସୁସ୍ଥିରତା ରକ୍ଷା କରି ଖ୍ରୀଷ୍ଟଙ୍କୁ ଆମମାନଙ୍କର ସାଥୀ କରୁ। ଏହାପରେ ଆମେ ସତଚାଳିଶ ପର୍ବ ମଧ୍ୟକୁ ଯିବା। ଏହି ଗୀତରେ ଆମେ ସେହି ଏକ ହଜାର ବର୍ଷର ଶାନ୍ତି ରାଜ୍ୟ ମଧ୍ୟରେ ପ୍ରଶଂସା ଓ ଉପାସନାର ବିଷୟ ଲକ୍ଷ୍ୟ କରିବାକୁ ପାରିବା। ଏହା ସେହି ଏକ ହଜାର ବର୍ଷର ଶାନ୍ତି ରାଜ୍ୟର ଏକ ଛବି ପ୍ରଦାନ କରେ, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ସମୟରେ ତାହାଙ୍କ ଦ୍ୱାରା ପ୍ରତିଷ୍ଠିତ ହେବାକୁ ଯାଉଅଛି। ଏହା ଖ୍ରୀଷ୍ଟଙ୍କ ପ୍ରଶଂସା ଓ ଉପାସନାର କ୍ରମଶଃ, ଯିଏକି ବର୍ତ୍ତମାନ ସମଗ୍ର ଜଗତ ଉପରେ ରାଜା। ସତଚାଳିଶ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ, ଆନନ୍ଦ ସ୍ୱରରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର, କାରଣ ସର୍ବପରିସ୍ଥ ସଦାପ୍ରଭୁ ଭୟଙ୍କର ଅଟନ୍ତି, ସେ ସମୁଦାୟ ପୃଥିବୀ ଉପରେ ମହାନ ରାଜା। ଆପଣ ଦେଖନ୍ତୁ, ଏହା ସମଗ୍ର ଜଗତ ଉପରେ ଖ୍ରୀଷ୍ଟଙ୍କର ରାଜ୍ୟତ୍ୱକୁ ପ୍ରକାଶ କରେ, ଯେଉଁଥିପାଇଁ ସେ ପ୍ରଶଂସନୀୟ ଓ ପୂଜନୀୟ। ଏହାପରେ ତିନି ଓ ଚାରି ପଦରେ ଲେଖା ଅଛି। ସେ ଗୋଷ୍ଠୀ ସମୂହକୁ ଆମମାନଙ୍କର ବଶୀଭୂତ କରିବେ, ସେ ଦେଶୀୟ ଗଣକୁ ଆମମାନଙ୍କର ପଦତଳସ୍ଥ କରିବେ, ସେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ଅଧିକାର ମନୋନୀତ କରିବେ, ତାହା ହିଁ ତାହାଙ୍କ ପ୍ରିୟ ପାତ୍ର ଯାକୁବର ଗୌରବ ସ୍ୱରୂପ। ପ୍ରିୟବନ୍ଧୁ, ଖ୍ରୀଷ୍ଟ ଏହି ଜଗତରେ ତାହାଙ୍କର ରାଜ୍ୟତ୍ୱ ଆରମ୍ଭ କରିବା ପୂର୍ବରୁ ସେ ସମସ୍ତ ପ୍ରକାର ବିଦ୍ରୋହ ଅଧାର୍ମିକତାର ବିଷୟକୁ ଲୋପ କରିବେ। 46 ଗୀତରେ ଆମେ ବିଚାରର ସହିତ ଆଗମନ କରିବାର ବିଷୟକୁ ଲକ୍ଷ୍ୟ କରିଥିଲୁ ଓ ଏହି 47 ଗୀତରେ ତାହାଙ୍କର ରାଜ୍ୟ ପ୍ରତିଷ୍ଠାର ବିଷୟକୁ ଆମେ ଲକ୍ଷ୍ୟ କରୁଅଛୁ ଓ ସେ ଏହି ଜଗତ ଉପରେ ରାଜ୍ୟତ୍ୱ କରୁଅଛନ୍ତି। ଆସନ୍ତୁ ଏହାପରେ 48 ଗୀତ ମଧ୍ୟକୁ ଯିବା। ଏହି ଗୀତଟି ପୃଥିବୀ ଉପରେ ମସିହ ଅର୍ଥାତ୍ ଖ୍ରୀଷ୍ଟଙ୍କର ଶେଷ ବିଜୟର ବିଷୟକୁ ପ୍ରକାଶ କରେ। ଏହା ସେହି 1000 ବର୍ଷର ଶାନ୍ତି ରାଜ୍ୟର ତିନୋଟି ଗୀତ ମଧ୍ୟରୁ ଶେଷ ଗୀତ। ଏହା ମସିହଙ୍କର ଶେଷ ଓ ସମ୍ପୂର୍ଣ୍ଣ ବିଜୟର ଉତ୍ସବଟିକୁ ପାଳନ କରେ, ଯାହାକି ସେ ଶୈତାନ ଉପରେ ସମ୍ପୂର୍ଣ୍ଣ ବିଜୟୀ ହୋଇ ଅନନ୍ତକାଳ ପର୍ଯ୍ୟନ୍ତ ତାହାଙ୍କର ଆଧିପତ୍ୟ ବିସ୍ତାର କରିବେ। ଇସ୍ରାଏଲର ଅବଶିଷ୍ଟାଂଶ ସେହି 1000 ବର୍ଷର ମନ୍ଦିର ମଧ୍ୟରେ ତାହାଙ୍କର ଉପାସନା କରିବେ ଓ ସେମାନଙ୍କ ପ୍ରତି ତାହାଙ୍କର ସ୍ନେହପୂର୍ଣ୍ଣ କରୁଣାର ବିଷୟ ଧ୍ୟାନ କରିବେ। ଏହି ଗୀତଟି ମହାନ ପ୍ରଶଂସାର ସହିତ ସମାପ୍ତ ହୁଏ। ସେମାନେ ମହା ଆନନ୍ଦରେ ସହିତ ସେହି ଜେରୁସାଲମ ଚତୁର୍ଦ୍ଦିଗରେ ଭ୍ରମଣ କରିବେ ଓ ତହିଁର ସମସ୍ତ ବିଷୟକୁ ଦର୍ଶନ କରିବେ ଓ ସେମାନଙ୍କର ଈଶ୍ୱରଙ୍କର ପ୍ରଶଂସା କରିବେ। ବାସ୍ତବରେ ଏହା ସେଦିନ କେତେ ଚମତ୍କାର ପ୍ରଶଂସାର ବିଷୟ ନ ହେବ। ପ୍ରିୟ ବନ୍ଧୁ, ଏହା କେବଳ ଯେ ଇସ୍ରାଏଲ ମଧ୍ୟରେ ସୀମାବଦ୍ଧ ହୋଇ ରହିବ ତାହା ନୁହେଁ, ମାତ୍ର ଏହା ଆଜି ମଧ୍ୟ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ସେହି ଆନନ୍ଦର ସହଭାଗୀ ହୁଅନ୍ତି। ସେମାନେ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତି। ସେମାନେ ଖ୍ରୀଷ୍ଟଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନ ସମୟରେ ପ୍ରଥମରେ ତାହାଙ୍କ ସହ ସାକ୍ଷାତ କରିବାକୁ ଯାଉଅଛନ୍ତି ଓ ସେ ପ୍ରଥମେ ତାହାଙ୍କର ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ସହିତ ମିଳିତ ହୋଇ ସେମାନଙ୍କୁ ଗ୍ରହଣ କରି ସେହି ଅନନ୍ତ ରାଜ୍ୟର ଅଧିକାରୀ କରାଇବେ। କିନ୍ତୁ ସେଥିନିମନ୍ତେ ଆମେ କ'ଣ ଯୋଗ୍ୟ କି? ଆଜି ଆମମାନଙ୍କର ଜୀବନ ପ୍ରଭୁଙ୍କ ସହିତ କେତେ ଦୂର ଜଡ଼ିତ ଅଛି? ଆଜି କ'ଣ ଆମେ ଆମର ପାପ ନିମନ୍ତେ ଅନୁତପ୍ତ କି? ଆଜି କ'ଣ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ଦ୍ୱିତୀୟ ଆଗମନ ନିମନ୍ତେ ପ୍ରସ୍ତୁତ ଅଛୁ କି? ଯଦି ଆମେ ତାହାଙ୍କର ପ୍ରଥମ ଆଗମନରେ ତାହାଙ୍କର ସେହି କୃଷ୍ୟ ପ୍ରେମର ବାସ୍ତବତାକୁ ଉପଲବ୍ଧି କରିନାହୁଁ, ତାହେଲେ ଆମେ ତାହାଙ୍କର ସେହି ଦ୍ୱିତୀୟ ଆଗମନରେ କି ପ୍ରକାର ତାହାଙ୍କର ଆନନ୍ଦର ସହଭାଗୀ ହୋଇପାରିବା? ଆମେ କି ପ୍ରକାର ଆନନ୍ଦ କରିପାରିବା? ତେଣୁ ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସିଥିଲେ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ଜୀବନ ଦେବା ପାଇଁ। ଆଉ ବର୍ତ୍ତମାନ ହେଉଛି ଅନୁଗ୍ରହର ଯୁଗ। ସେ ଆମମାନଙ୍କୁ ଅନୁଗ୍ରହ କରି ସୁଯୋଗ ଉପରେ ସୁଯୋଗ ଦେଉଛନ୍ତି ତାହାଙ୍କର ନିକଟବର୍ତ୍ତୀ ହେବା ପାଇଁ। ମାତ୍ର ଯଦି ଆମେମାନେ ଏହି ସୁଯୋଗର ସଦ୍ବ୍ୟବହାର ନ କରୁ, ପ୍ରଭୁଙ୍କଠାରେ ବିଶ୍ୱାସ ନ କରୁ, ତାହାଙ୍କଠାରେ ନିଜର ଜୀବନକୁ ସମର୍ପଣ ନ କରୁ, ନିଜର ସମସ୍ତ ପାପକୁ ତାହାଙ୍କ ନିକଟରେ ସ୍ୱୀକାର ନ କରୁ, କ୍ଷମା ନ ମାଗୁ, ତାହେଲେ ଆମେ ଉଦ୍ଧାର ପାଇପାରିବା ନାହିଁ। ଆଉ ଯଦି ଆମେ ପାପରୁ ଉଦ୍ଧାର ପାଇନାହୁଁ, ତାହେଲେ ଆମେ ମଧ୍ୟ ତାହାଙ୍କର ଆଗମନରେ ତାହାଙ୍କ ସହିତ ମିଳିତ ହୋଇପାରିବା ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଜଗତକୁ ପ୍ରଥମ ଆଗମନ କରିବା ନେଇ ଯେଉଁପରି ଭାବେ ଭାବବାଣୀ ହୋଇଥିଲା, ଆଉ ଠିକ୍ ସେହି ପ୍ରକାର ସିଏ ଆଗମନ କଲେ, କିନ୍ତୁ ଲୋକମାନେ ତାହାଙ୍କୁ ଗ୍ରହଣ କରିପାରିଲେ ନାହିଁ। ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କରିପାରିଲେ ନାହିଁ, ମାତ୍ର ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜ ହୃଦୟ ମଧ୍ୟରେ ଗ୍ରହଣ କଲେ, ସେମାନେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପ୍ରାପ୍ତ ହେଲେ। ଆଉ ଠିକ୍ ସେହି ପ୍ରକାର ତାଙ୍କର ଦ୍ୱିତୀୟ ଆଗମନ କରିବା ନେଇ ଭାବବାଣୀ ମଧ୍ୟ ପ୍ରକାଶ କରାଯାଇଅଛି, ଆଉ ସେ ଆଗମନ କରିବା ପାଇଁ ଯାଉଅଛନ୍ତି, ଆଉ ସେ ନିଶ୍ଚିତ ଭାବରେ ଆଗମନ କରିବେ। ଏହା ଆପଣ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, କାରଣ ତାଙ୍କର ପ୍ରଥମ ଆଗମନ ଯେଉଁ ପ୍ରକାର ସଫଳ ହେଲା, ଦ୍ୱିତୀୟ ଆଗମନ ମଧ୍ୟ ସେହି ପ୍ରକାର ସଫଳ ହେବ। କିନ୍ତୁ ସେହି ସମୟରେ କ'ଣ ଆମେ ତାହାଙ୍କୁ ଚିହ୍ନିବା ନିମନ୍ତେ ସକ୍ଷମ ହୋଇପାରିବା? ସେ ଆମମାନଙ୍କୁ ଚିହ୍ନିବା ନିମନ୍ତେ, ଗ୍ରହଣ କରିବା ନିମନ୍ତେ କ'ଣ ଆମମାନେ ତାହାଙ୍କ ନିକଟରେ ଯୋଗ୍ୟ ଦେଖାଯାଇପାରିବା? କିନ୍ତୁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରି ସେହି ପରିତାଣର ଅଧିକାରୀ ହେବା ନିମନ୍ତେ ସୁଯୋଗ ଦେଉଛନ୍ତି। ଯଦି ଏହି ସୁଯୋଗରେ ଆମମାନେ ତାହାଙ୍କ ନିକଟବର୍ତ୍ତୀ ନ ହେଉ, ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ ନ କରୁ, ତାହେଲେ ସେ ମଧ୍ୟ ତାହାଙ୍କର ଦ୍ୱିତୀୟ ଆଗମନ ସମୟରେ ଆମମାନଙ୍କୁ ଗ୍ରହଣ କରିବେ ନାହିଁ। ଆଉ ସେ କହିଦେବେ, ତୁମାନେ କିଏ? ମୁଁ ତୁମକୁ ଜାଣେ ନାହିଁ, ମୋତେ ପ୍ରଭୁ ପ୍ରଭୁ ବୋଲି କହନ୍ତି ଏପରି ଅନେକ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ। ମାତ୍ର ଯିଏ ମୋର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରେ, ସେ ହିଁ ପ୍ରବେଶ କରିବ। ଏହା ପ୍ରଭୁଙ୍କର ବାକ୍ୟ। କିନ୍ତୁ ଆମେ କ'ଣ ସେଥିପାଇଁ ପ୍ରସ୍ତୁତ? ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ ଏବଂ ପ୍ରସ୍ତୁତ ଜୀବନ କାଟିବା ପାଇଁ ଶକ୍ତି ଦିଅନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণু অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখুন radio882.com। তেবে আজি পাই বিদায় দিওন্তু। নমস্কার।